ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି ସମ୍ପର୍କରେ ବିଭିନ୍ନ ରାଷ୍ଟ୍ରକୁ ଅବଗତ କରାଇଥିବାରୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀକୁ ଉଚ୍ଚ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ. ବନ୍ୟା ନିୟନ୍ତ୍ରଣ ଏବଂ ଜଳ ପରିଚାଳନା ପାଇଁ ମହାକାଶ ପ୍ରଯୁକ୍ତି କ୍ଷେତ୍ରର ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ. 2029 ସୁଦ୍ଧା ଦେଶର ପ୍ରତିରକ୍ଷା ଉତ୍ପାଦନ 3,00,000,00,000 ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ ସରକାର. ଓଡ଼ିଶା ଖୁବ୍ ଶୀଘ୍ର $500 ବିଲିୟନ୍ ଅର୍ଥନୀତିରେ ପରିଣତ ହେବ କହିଲେ ମୁଖ୍ୟମନ୍ତ୍ରୀ. ଏବଂ 2027 AFC ଏସିଆନ୍ କପ୍ ଫୁଟବଲ ଯୋଗ୍ୟତା ପର୍ଯ୍ୟାୟ ଲାଗି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ହଂକଂଠାରୁ 1-0 ପରାସ୍ତ. ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ପଦକ୍ଷେପ ସମ୍ପର୍କରେ ଭାରତର ଆଭିମୁଖ୍ୟକୁ ବିଭିନ୍ନ ରାଷ୍ଟ୍ରରେ ଉପସ୍ଥାପନ କରିଥିବାରୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି. ନୂଆଦିଲ୍ଲୀଠାରେ ଗତକାଲି ଏହି 7 ପ୍ରତିନିଧି ମଣ୍ଡଳୀର ସଦସ୍ୟଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କର କାର୍ଯ୍ୟ ପାଇଁ ଭାରତ ଗର୍ବିତ. ଏହି ପ୍ରତିନିଧି ମଣ୍ଡଳୀ 33 ରାଷ୍ଟ୍ରର ରାଜଧାନୀକୁ ଗସ୍ତରେ ଯାଇଥିଲେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଶାନ୍ତି ପ୍ରତି ଭାରତର ପ୍ରତିବଦ୍ଧତା ଏବଂ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ସଂକ୍ରାନ୍ତ ଦେଶର ଆଭିମୁଖ୍ୟକୁ ଉପସ୍ଥାପନ କରିବାରେ ଏହି ପ୍ରତିନିଧି ମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି. ଏହି ସଦସ୍ୟମାନେ ସେମାନଙ୍କର ଅଭିଜ୍ଞତା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି. କଂଗ୍ରେସ ସାଂସଦ ଶଶି ଥରୁର୍ ରାଷ୍ଟ୍ରସେବାରେ ସୁଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ ଏହି ପ୍ରତିନିଧି ମଣ୍ଡଳୀ ସଦସ୍ୟଙ୍କୁ ଭେଟିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିପର୍ଯ୍ୟୟ ପରିଚାଳନା ଜୀବନହାନିକୁ ଶୂନ୍ୟସ୍ତରକୁ ନେବାରେ ସହାୟକ ହେଉଛି. ନୂଆଦିଲ୍ଲୀଠାରେ ଗତକାଲି ବନ୍ୟା ପରିଚାଳନା ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସହ ସମନ୍ୱୟ ସ୍ଥାପନ କରି କାର୍ଯ୍ୟ କରିବାକୁ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି. ତୃଣମୂଳ ସ୍ତରରେ ପ୍ରାରମ୍ଭିକ ସତର୍କତା ନେଇ ପ୍ରଚାର ଏବଂ ପ୍ରସାରକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି. ବନ୍ୟା ନିୟନ୍ତ୍ରଣ ଏବଂ ଜଳ ପରିଚାଳନା ପାଇଁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ମହାକାଶ ପ୍ରଯୁକ୍ତି କ୍ଷେତ୍ରର ସର୍ବାଧିକ ବ୍ୟବହାର ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ସହରାଞ୍ଚଳ ବନ୍ୟା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଏ କ୍ଷେତ୍ରରେ ଆବଶ୍ୟକ ଏବଂ ସମୟୋଚିତ ପଦକ୍ଷେପ ଗ୍ରହଣ କରିବା ନେଇ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି. ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହି ବୈଠକରେ ବନ୍ୟା ପରିଚାଳନା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ମତ ବିନିମୟ ହୋଇଛି. ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ଦୀର୍ଘକାଳୀନ ପଦକ୍ଷେପ ଏବଂ ଗତବର୍ଷ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଶ୍ରୀ ଶାହା ସମୀକ୍ଷା କରିଛନ୍ତି. 2029 ସୁଦ୍ଧା ଦେଶର ପ୍ରତିରକ୍ଷା ଉତ୍ପାଦନ 3,00,000,00,000 ଟଙ୍କାରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି. ଉତ୍ତରାଖଣ୍ଡ ଡେରାଡୁନ୍ଠାରେ ଆୟୋଜିତ ଜାତୀୟ ସୁରକ୍ଷା ଏବଂ ଆତଙ୍କବାଦ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସେହି ସମୟ ସୁଦ୍ଧା ଦେଶର ପ୍ରତିରକ୍ଷା ରପ୍ତାନୀ 50,000 କୋଟି ଟଙ୍କାରେ ପହଞ୍ଚିବ. ବାର୍ଷିକ ପ୍ରତିରକ୍ଷା ଉତ୍ପାଦନ 2014 40,000 କୋଟି ଟଙ୍କାରୁ ବୃଦ୍ଧି ପାଇ ଏବେ 1,30,000 କୋଟି ଟଙ୍କାରେ ପହଞ୍ଚିଛି ବୋଲି ସେ କହିଛନ୍ତି.
साथियों, आपको जानकर सुखद अनुभूति होगी कि आज भारत का डिफेंस एक्सपोर्ट 2014 की तुलना में लगभग 35 टाइम्स बढ़ गया 2014 की तुलना. अब 2013-2014 में भारत से होने वाला डिफेंस एक्सपोर्ट जानते ही कितना था 686 करोड़. आज यह बढ़कर मोर देन 24,000 करोड़ तक पहुंच गया.
ଆତଙ୍କବାଦର ମୁକାବିଲା ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ରଣନୀତି ଉପରେ ମନ୍ତ୍ରୀ ଶ୍ରୀ ସିଂ ଆଲୋକପାତ କରିଛନ୍ତି. ଆତ୍ମନିର୍ଭର ଭାରତରେ ପ୍ରତିରକ୍ଷା କ୍ଷେତ୍ର ଏକ ଶକ୍ତିଶାଳୀ ସ୍ତମ୍ଭ ଭାବେ ଉଭା ହୋଇଛି. ଅପରେସନ୍ ସିନ୍ଦୁରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଭାରତରେ ପ୍ରସ୍ତୁତ ହୋଇଥିଲା ବୋଲି ଶ୍ରୀ ସିଂ କହିଛନ୍ତି. ଏଭଳି ବ୍ୟବସ୍ଥା ଦେଶର ରଣନୈତିକ ଆର୍ଥିକ ଏବଂ ବୈଷୟିକ କ୍ଷେତ୍ରକୁ ଶକ୍ତିଶାଳୀ କରିଛି. ଅଗ୍ନି ପୃଥ୍ୱୀ ଏବଂ ବ୍ରହ୍ମୋସ ଭଳି ସ୍ୱଦେଶୀ କ୍ଷେପଣାସ୍ତ୍ର ଶତ୍ରୁପକ୍ଷକୁ ଉଚିତ ଜବାବ ଦେବାକୁ ସକ୍ଷମ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ସୁଶାସନରେ ସମଗ୍ର ଦେଶ ପାଇଁ ଓଡ଼ିଶା ଏକ ଆଦର୍ଶ ଭାବେ ପରିଗଣିତ ହେବା ସହ 2036 ସୁଦ୍ଧା 5ଟି ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟରେ ଶାସନର ଏକ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଖୁବ୍ ଶୀଘ୍ର 500 ବିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ। ଏହି ଅଳ୍ପ ସମୟର ଅବଧି ମଧ୍ୟରେ ରାଜ୍ୟ ସରକାର 4.5 କୋଟି ଲୋକଙ୍କ ଆଶା ଏବଂ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇଛନ୍ତି। ଗତ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରତି ମଧ୍ୟରୁ ସମସ୍ତ ପ୍ରମୁଖ ପ୍ରତିଶ୍ରତିକୁ ସରକାର ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟର 90% ଲୋକଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଏବଂ 5 ଲକ୍ଷ ଲୋକଙ୍କୁ ଅନ୍ତୋଦୟ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ। ଏହି ବର୍ଷକ ମଧ୍ୟରେ ପ୍ରାୟ 28,000 ସରକାରୀ ନିଯୁକ୍ତି ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଉପଲକ୍ଷେ ଆଜିଠାରୁ ରାଜ୍ୟସ୍ତରୀୟ ବିକାଶ ମେଳା ଆରମ୍ଭ ହେଉଛି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ ସରକାରଙ୍କ ବିଭିନ୍ନ ବିଭାଗର ସଫଳତା ପ୍ରଦର୍ଶନ କରାଯିବା ସହିତ ନିଆରା ଉତ୍ପାଦର କିଣାବିକା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତର ସମର୍ଥନକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୋହରାଇଛନ୍ତି। ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ନୀତି ପାଇଁ ୟୁରୋପୀୟ ସଂଘର ଉଚ୍ଚସ୍ତରୀୟ ପ୍ରତିନିଧି କାଜା କାଲାସ୍କ ସହ ଡକ୍ଟର ଜୟଶଙ୍କର ଆଲୋଚନା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ୟୁରୋପୀୟ ସଂଘ ଏକ ଉଜ୍ଜଳ ବାସ୍ତବତାର 2ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଉଭୟ ପକ୍ଷ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ ପାଇଁ ସେ ଗୁରୁତ୍ୱ ଆରୋପ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ବୈଷୟିକ ସ୍ତରରେ ପରିବର୍ତ୍ତନ ତ୍ୱରାନ୍ୱିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆଲୋଚନା କାଳରେ ବିଶ୍ୱ ବ୍ୟବସ୍ଥା, ୟୁରୋପୀୟ ପରିସ୍ଥିତି, ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ଅଞ୍ଚଳ, ଭାରତୀୟ ଉପମହାଦେଶ, ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଦେଶରେ କାର୍ଯ୍ୟଦକ୍ଷତାର ସହ ରାଜନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସହିତ ଏକ ପଡ଼କାଷ୍ଟ ସାକ୍ଷାତକାରରେ ଶ୍ରୀ ମାଲହୋତ୍ରା ସାମାଜିକ, ଅର୍ଥନୈତିକ ଏବଂ ରଣନୈତିକ କ୍ଷେତ୍ରରେ ମୋଦି ସରକାର ସାହସିକ ଏବଂ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କୁ ପ୍ରତିକ୍ରିୟାଶୀଳ ଏବଂ ଦାୟିତ୍ୱବାନ ବୋଲି ବର୍ଣ୍ଣନା କରି ଶ୍ରୀ ମାଲହୋତ୍ରା ଦେଶବାସୀଙ୍କ କଲ୍ୟାଣ ପାଇଁ ଯତ୍ନବାନ ହେବା ସହ ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସରକାରଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ଏବଂ ସକ୍ରିୟ ନୀତି ଦେଶରେ ବ୍ୟବସାୟ କରିବାର ସହଜତାକୁ ପ୍ରୋତ୍ସାହନ ପ୍ରଦାନ କରିଛି ବୋଲି ସେ କହିଛନ୍ତି।
ୟେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କି ବାତ୍ କର ରହା ହୁଁ, ଜିସ୍ମେ ଆଜ ଭାରତ ବିଶ୍ୱ ସ୍ତର ପର 160 से 62 ପାଇଦାନ ପର ଆକର ଖଡ଼ା ହୁଆ ହେ, ଉସକେ ପିଛେ ପ୍ରଧାନମନ୍ତ୍ରୀ ଜୀ କା ଭିଜନ ଔର ମେ ଅଗର ଏମ୍ସିଏ କି ବାତ୍ କରୁଁ, ଆଜ ଏକ କମ୍ପନୀ ନେ ନଈ କମ୍ପନୀ କୋ ଇନକର୍ପୋରେଟ କରନା ହେ तो वो 3 या 4 दिन में इनकॉर्पोरेट हो जाती है, क्योंकि एवरी डॉक्यूमेंट हैज टू बी सबमिटेड ऑनलाइन। पहले जहां 4-4 महीने लगा करते थे, 6-6 महीने लगा करते थे एक कंपनी को एस्टेब्लिश होने में, आज 3 या 4 दिन में अगर आपके डॉक्यूमेंट सही से सबमिट हुए हैं तो 4 दिन में इनकॉर्पोरेशन का सर्टिफिकेट मिलता है।
ଏହି ପଡ଼କାଷ୍ଟ ଆଲୋଚନା ଆକାଶବାଣୀର ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଆଜି ପ୍ରଚାର କରାଯିବ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେଉଛି। ରତ୍ନବେଦୀ ଛାଡ଼ି ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀକୁ ବିଜେ କରୁଛନ୍ତି। ସ୍ନାନମଣ୍ଡପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ସହ ହାତୀବେଶ ଅନୁଷ୍ଠିତ ହେବ। ସ୍ନାନମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ପ୍ରବଳ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ସ୍ନାନମଣ୍ଡପରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଅଣସର ଘରକୁ ନିଆଯିବ। 2027 ଏଫ୍ସି ଏସିଆନ୍ କପ୍ ଫୁଟବଲ ଯୋଗ୍ୟତା ପର୍ଯ୍ୟାୟ ଲାଗି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପରାଜିତ ହୋଇଛି। ହଂକଂର କାଇଟକ୍ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ହଂକଂ ଭାରତକୁ 1-0 ଗୋଲ୍ରେ ହରାଇ ଦେଇଛି। ଉଭୟ ଦଳ ଏହି ମ୍ୟାଚ୍କୁ ଜିତିବା ପାଇଁ ପ୍ରବଳ ଚେଷ୍ଟା କରିଥିଲେ। ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଇଞ୍ଜୁରି ଟାଇମ୍ର ଅତିରିକ୍ତ 4 ମିନିଟ୍ ଖେଳରେ ପେନାଲ୍ଟିରେ ହଂକଂ ଏହି ବିଜୟ ହାସଲ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସିଙ୍ଗାପୁର 2-1 ଗୋଲ୍ରେ ବାଂଲାଦେଶକୁ ପରାସ୍ତ କରି ଗ୍ରୁପ୍ ସି ତାଲିକାର ଶୀର୍ଷ ସ୍ଥାନରେ ଉନ୍ନୀତ ହୋଇଛି। ହଂକଂ ଦ୍ୱିତୀୟ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି ସମ୍ପର୍କରେ ବିଭିନ୍ନ ରାଷ୍ଟ୍ରକୁ ଅବଗତ କରାଇଥିବାରୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀକୁ ଉଚ୍ଚ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ବନ୍ୟା ନିୟନ୍ତ୍ରଣ ଏବଂ ଜଳ ପରିଚାଳନା ପାଇଁ ମହାକାଶ ପ୍ରଯୁକ୍ତି କ୍ଷେତ୍ରର ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2029 ସୁଦ୍ଧା ଦେଶର ପ୍ରତିରକ୍ଷା ଉତ୍ପାଦନ 3,00,000,00,000 ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ ସରକାର। ଓଡ଼ିଶା ଖୁବ୍ ଶୀଘ୍ର $500 ବିଲିୟନ ଅର୍ଥନୀତିରେ ପରିଣତ ହେବ କହିଲେ ମୁଖ୍ୟମନ୍ତ୍ରୀ। ଏବଂ 2027 AFC ଏସିଆନ୍ କପ୍ ଫୁଟବଲ ଯୋଗ୍ୟତା ପର୍ଯ୍ୟାୟ ଲାଗି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ହଂକଂଠାରୁ 1-0 ଗୋଲ୍ରେ ପରାସ୍ତ। ସମ୍ବାଦ ଶେଷ ହେଲା।